ମୁଁ ସୀତା ସାହୁ ଚିଲି ପୋଖରୀ 58 ୱାର୍ଡରୁ କହୁଛି। ସେ ଆମ ଏରିଆକୁ ଯୋଉ ଗାଡି ଆସୁଛି ଅଳିଆ ଗାଡି, ସେଟା ଆସୁଛି ଠିକ ସମୟରେ ଆସୁଛି, କିନ୍ତୁ ସଫା କରିବା ଲୋକ ଅଳିଆ ଲୋକ ଟିକେ ଆସୁନାହାନ୍ତି ବେଶୀ। ଏଠି ଅଳିଆ ଅଳିଆ ହିଁ ସବୁ ପଡିଛି, ପତ୍ର ଫତ୍ର ଝଡୁଛି, କିନ୍ତୁ ଗାଡି ଆସୁଛି ଅଳିଆ ନଉଛି। ଅଳିଆ ଲୋକ ଟିକେ ଠିକ ସମୟରେ ଆସିଲେ ଭଲ ହୁଅନ୍ତା। ତାପରେ ଏଠିକାର ଯୋଉ ପାଣି ଆସୁଛି ଠିକ ଟାଇମରେ ପାଣି ଆସୁନି, ପାଣିର ଟାଇମ ଟେବୁଲ ନାହିଁ, ସେଥିପାଇଁ ଲୋକ ଏଠି ଲେବର ବହୁତ ଲୋକ ଆମର ସବୁ ଅଛୁ। ଆଉ ଟିକେ ପାଣିଟା ଠିକ ଟାଇମରେ ଦେଲେ ଆମେ ଆପଣଙ୍କ ନିକଟରେ ଟିକେ ଧନ୍ୟବାଦ ଜଣାଉଛୁ।